ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର ବିଧାନସଭା ନିର୍ବାଚନ ସମେତ 8 ଉପନିର୍ବାଚନ ନିମନ୍ତେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ପାଇଁ ଘୋଷଣା କଲେ ନିର୍ବାଚନ ଆୟୋଗ। ପିଏମ୍ ଗତିଶକ୍ତି ଯୋଜନାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି 293 ଭିତ୍ତିଭୂମି ବିକାଶ ପ୍ରକଳ୍ପ। ନୂଆଦିଲ୍ଲୀରେ ଆଜି ବିଜେପି କାର୍ଯ୍ୟାଳୟ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ପାକିସ୍ତାନକୁ 5 ପରାସ୍ତ କରି ଭାରତ ଏସିଆ କପ୍ T20 କ୍ରିକେଟ୍ ଚମ୍ପିୟନ୍। ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଏବଂ ବିଭିନ୍ନ ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନିମନ୍ତେ ନିର୍ବାଚନ ଆୟୋଗ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ନିମନ୍ତେ ଘୋଷଣା କରିଛନ୍ତି। ଏହି ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ସାଧାରଣ, ପୁଲିସ୍ ଏବଂ ବ୍ୟୟ ପର୍ଯ୍ୟବେକ୍ଷକ ରହିବେ। 470 ଜଣ ଅଧିକାରୀଙ୍କ ମଧ୍ୟରୁ 332 ଜଣ ଆଇଏଏସ୍ ଏବଂ 60 ଜଣ ଆଇପିଏସ୍ ଅଧିକାରୀ ରହିବେ। ସେମାନେ ରାଜ୍ୟରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ। ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବା ସହ ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସେମାନେ ନିରପେକ୍ଷ ମତଦାନ ପ୍ରକ୍ରିୟା ଅନୁଧ୍ୟାନ କରିବା ସହ ଭୋଟର ସଚେତନତା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅଧିକ ସଂଖ୍ୟାରେ ଭୋଟରଙ୍କ ଯୋଗଦାନକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବେ। ଜାମ୍ମୁ କାଶ୍ମୀରର ବୁଡ୍ଗାମ୍ ଏବଂ ନାଗ୍ରୋଟା ଆସନ, ରାଜସ୍ଥାନର ଅନ୍ତା, ଝାଡ଼ଖଣ୍ଡର ଘଟସିଲା, ତେଲେଙ୍ଗାନାର ଜୁବ୍ଲି ହିଲ୍ସ, ପଞ୍ଜାବର ତରନ୍ ତାରନ୍, ମିଜୋରାମର ଡାମ୍ପା ଏବଂ ଓଡ଼ିଶାର ନୂଆପଡ଼ାଠାରେ ଉପନିର୍ବାଚନ ହେବ ବୋଲି ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାର କିଭଳି ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ୍ ଜରିଆରେ ଦେଶର ଭିତ୍ତିଭୂମି ବିକାଶ ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ବର୍ଷରେ ଭାରତର ଭିତ୍ତିଭୂମି ପରିଦୃଶ୍ୟରେ ବିରାଟ ପରିବର୍ତ୍ତନ ଘଟିଛି। ପିଏମ୍ ଗତିଶକ୍ତି ପଦକ୍ଷେପ ପୂର୍ବରୁ ରହିଥିବା ପ୍ରଶାସନିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରି ଦେଶର ବିକାଶ ଦୃଷ୍ଟିକୋଣକୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ତ୍ୱରାନ୍ୱିତ କରାଯାଇ ବାସ୍ତବତାରେ ପରିଣତ କରାଯାଉଛି। ସରକାରଙ୍କୁ ଲୋକାଭିମୁଖୀ କରିବା ଏବଂ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ପିଏମ୍ ଗତିଶକ୍ତି ଯୋଜନା ଦେଶର ରୂପରେଖ ପରିବର୍ତ୍ତନରେ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
पीएम गतिशक्ति मास्टर प्लान सरकारी प्रोसेस और उससे जुड़े अलग अलग स्टेक होल्डर्स को तो एक साथ लाता ही है। ये ट्रांसपोर्टेशन के अलग अलग बोर्ड्स को आपस में जोड़ने में भी मदद करता है। ये होलिस्टिक गवर्नेंस का विस्तार है।
2021 ମସିହାରେ ଆରମ୍ଭ ହୋଇଥିବା ପିଏମ୍ ଗତିଶକ୍ତି ଏକ ଜାତୀୟ ସ୍ତରୀୟ ମାଷ୍ଟର ପ୍ଲାନ୍ ଯେଉଁଥିରେ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ସମନ୍ୱିତ ସହଯୋଗ ବ୍ୟବସ୍ଥା ଲାଗୁ କରାଯାଇ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ 57 ମନ୍ତ୍ରଣାଳୟ ଏବଂ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ କାର୍ଯ୍ୟ କରୁଛନ୍ତି। ପ୍ରାୟ 1700 ଅଧିକ ତଥ୍ୟଭିତ୍ତିକ ବିଷୟକୁ ଗୋଟିଏ ପ୍ରକ୍ରିୟାରେ ସାମିଲ କରାଯାଇ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ, କାର୍ଯ୍ୟାନ୍ୱୟନ ଏବଂ ପରବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏପର୍ଯ୍ୟନ୍ତ 1,63,00,000 କୋଟିରୁ ଅଧିକ 293 ଭିତ୍ତିଭୂମି ବିକାଶ ପ୍ରକଳ୍ପ ଏହି ପ୍ରକ୍ରିୟାରେ କାର୍ଯ୍ୟକାରୀ କରାଯାଇଛି। ଜିଆଇଏସ୍ ଆଧାରିତ ମ୍ୟାପିଂ ବ୍ୟବସ୍ଥା, ବାସ୍ତବ ସମୟ ନିରୀକ୍ଷଣ ଏବଂ ବହୁମୁଖୀ ଯୋଗାଯୋଗ ମାଧ୍ୟମରେ ଗତିଶକ୍ତି ଦେଶର ଭିତ୍ତିଭୂମି ସୁଦୃଢ଼ୀକରଣ କାର୍ଯ୍ୟରେ ସହାୟକ ହୋଇଛି ଏବଂ 2047 ସୁଦ୍ଧା ଦେଶକୁ ବିକଶିତ କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ରେଳବାଇରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ଏବଂ ବନ୍ଦରରୁ ଆରମ୍ଭ କରି ବିମାନ ବନ୍ଦର ପର୍ଯ୍ୟନ୍ତ ପିଏମ୍ ଗତିଶକ୍ତି ବିକାଶ ସହ ଜୀବନଯାପନର ସହଜତାକୁ ଅଗ୍ରାଧିକାର ଦେଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀସ୍ଥିତ ଦୀନଦୟାଲ ଉପାଧ୍ୟାୟ ମାର୍ଗରେ ବିଜେପି କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା କହିଛନ୍ତି, ଏହି ନୂଆ କାର୍ଯ୍ୟାଳୟ କେବଳ ଏକ କାର୍ଯ୍ୟସ୍ଥଳୀ ନୁହେଁ, ବରଂ ଦଳୀୟ କର୍ମୀମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ଦଳୀୟ ଚିନ୍ତାଧାରା ପରିପ୍ରକାଶ କ୍ଷେତ୍ରରେ ମୂଲ୍ୟବୋଧ ବହନ କରିବ। ଉଦ୍ଘାଟନୀ ସମାରୋହରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଦଳର ବରିଷ୍ଠ ସଦସ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ନବମ ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ପାକିସ୍ତାନକୁ 5 wicketରେ ପରାସ୍ତ କରି ଭାରତ ଚମ୍ପିୟନ୍ ହୋଇଛି। ଏହି ପ୍ରତିଯୋଗିତାର ସମସ୍ତ 3 ମ୍ୟାଚ୍ରେ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଛି। ସେପ୍ଟେମ୍ବର 14 ଅନୁଷ୍ଠିତ ଗ୍ରୁପ୍ ପର୍ଯ୍ୟାୟ ଏବଂ 21 ଅନୁଷ୍ଠିତ ସୁପର 4 ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଗତକାଲି ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନର ଓପନର ଯୋଡ଼ି ସାହିବଜାଦା ଫରହାନ ଏବଂ ଫକ ଜମାନ 9 ଓଭରରେ 84 ରନ୍ ସ୍କୋର କରିଥିଲେ। 19 ଓଭର ଗୋଟିଏ ବଲ୍ରେ ପାକିସ୍ତାନ ସମସ୍ତ ୱିକେଟ୍ ହରାଇ 146 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଭାରତର ପ୍ରଦର୍ଶନ ଖେଳର ପ୍ରଥମାର୍ଦ୍ଧରେ ଦୁର୍ବଳ ରହିଥିଲେ ମଧ୍ୟ ଶେଷ 4 ଓଭରରେ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା। ତିଲକ ବର୍ମା 53 ବଲ୍ରେ 69 ରନ୍ ସଂଗ୍ରହ କରିଥିଲେ। 19 ଓଭର 4 ବଲ୍ରେ ଭାରତ 5 wicket ବିନିମୟରେ 150 ରନ୍ ସ୍କୋର କରିଥିଲା। ଗତକାଲି ଅନୁଷ୍ଠିତ ଏହି ଫାଇନାଲ୍ ମ୍ୟାଚ୍ର ପୁରସ୍କାର ପ୍ରଦାନ ସମାରୋହରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ମଞ୍ଚ ଉପରେ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଏସୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ମୋହସିନ୍ ନକ୍ବି ଅସ୍ୱାଭାବିକ ଭାବେ ଛିଡ଼ା ହୋଇ ରହିଥିବାରୁ ଭାରତୀୟ ଦଳ ପୁରସ୍କାର ଗ୍ରହଣ କରିବା ପାଇଁ ମଞ୍ଚ ଉପରକୁ ଯାଇନଥିଲା, ଫଳରେ ଏସିଆ କପ୍କୁ ମଞ୍ଚ ଉପରୁ ତଳକୁ ଆଣି ଭାରତୀୟ ଦଳକୁ ଦିଆଯାଇଥିଲା। ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏସିଆ କପ୍ 2025 ପ୍ରତିଯୋଗିତାରୁ ତାଙ୍କର ସମ୍ପୂର୍ଣ୍ଣ ମ୍ୟାଚ୍ ଫି'କୁ ଭାରତୀୟ ସେନାକୁ ଦାନ କରିବାକୁ ଘୋଷଣା କରିଥିଲେ। ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଚମ୍ପିୟନ୍ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଦଳର ଗୌରବ କାମନା କରି ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଲେଖିଛନ୍ତି, ଭବିଷ୍ୟତରେ ଟିମ୍ ଇଣ୍ଡିଆ ଏହିଭଳି ସଫଳତା ହାସଲ କରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏସିଆ କପ୍ରେ ଭାରତ ପାକିସ୍ତାନ ଫାଇନାଲ୍ ମ୍ୟାଚ୍କୁ ଅପରେସନ୍ ସିନ୍ଦୁର ସହିତ ତୁଳନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଜିତିଛି ଏବଂ ଫଳାଫଳ ସମାନ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଖେଳ ପଡ଼ିଆରେ ବି ଅପରେସନ୍ ସିନ୍ଦୁର ଓ ଫଳାଫଳ ସମାନ। ଶ୍ରୀ ମୋଦି ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ କରିବାକୁ ଯାଇ ଏବେ ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରାଯାଇଛି। ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ନୂଆ ଜିଏସ୍ଟି ଟିକସହାର ମାଧ୍ୟମରେ ଲାଭ ପାଇବା ଆରମ୍ଭ କରିଛନ୍ତି। ନୂଆ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4-ଥାକିଆ ଟିକସ ବ୍ୟବସ୍ଥାକୁ 2-ଥାକିଆକୁ ପରିବର୍ତ୍ତନ କରିଛି। ପୂର୍ବରୁ ଥିବା 5, 12, 18, 28% ଟିକସହାରକୁ କେବଳ 5 ଏବଂ 18% ମଧ୍ୟରେ ସୀମିତ ରଖାଯାଇଛି। ନୂତନ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ସାଧାରଣ ନାଗରିକଙ୍କୁ ସୁବିଧା ପ୍ରଦାନ କରିବାକୁ ଯାଇ ଅନେକଗୁଡ଼ିଏ ଖାଦ୍ୟ ସାମଗ୍ରୀ ଉପରେ ଟିକସହାର ହ୍ରାସ କରିଛନ୍ତି। ପିଜ୍ଜା, ବ୍ରେଡ୍, ଚପାତି ଭଳି ଖାଦ୍ୟପଦାର୍ଥ ଉପରେ ପୂର୍ବରୁ 5% ଜିଏସ୍ଟି ଲାଗୁ ହୋଇଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ଜିଏସ୍ଟି ମୁକ୍ତ କରାଯାଇଛି। ସେହିପରି ବିଭିନ୍ନ ପ୍ରକାର ମସଲା ଏବଂ ସସ୍ ଉପରେ ଟିକସହାର 5%କୁ ହ୍ରାସ କରାଯାଇଛି। ସାଧାରଣ ଲୋକଙ୍କ ଖର୍ଚ୍ଚ ହ୍ରାସ କରିବା ଏବଂ ଅର୍ଥନୈତିକ ଦୃଷ୍ଟିରୁ ପରିବାରଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ଆୟବ୍ୟୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 21 ତାରିଖରେ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଯେ ସ୍ୱଦେଶୀ ବସ୍ତୁ ବ୍ୟବହାର କରିବା ଦ୍ୱାରା ଦେଶର ଘରୋଇ ଶିଳ୍ପକୁ ସମର୍ଥନ ମିଳିବା ସହ ସ୍ଥାନୀୟ କାରିଗର ଏବଂ ଉତ୍ପାଦକମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ।
मध्यम वर्गीय लोग, न्यू मिडिल क्लास, युवा, किसान, महिलाएं, दुकानदार, व्यापारी, उद्यमी सभी को ये बचत उत्सव का बहुत फायदा होगा। मेरा आज सभी राज्य सरकारों से भी आग्रह, आत्मनिर्भर भारत के इस अभियान के साथ, स्वदेशी के इस अभियान के साथ अपने राज्यों में मैन्युफैक्चरिंग को गति दे। जब केंद्र और राज्य मिलकर आगे बढ़ेंगे तो आत्मनिर्भर भारत का सपना पूरा होगा।
ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ପ୍ରତ୍ୟେକ ପରିବାର ପାଇଁ ସଞ୍ଚୟର ଋତୁ ଜିଏସ୍ଟି ସଞ୍ଚୟ ଉତ୍ସବ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଅର୍ଥନୈତିକ ବିଶେଷଜ୍ଞ ଡକ୍ଟର ଅମନ ଅଗ୍ରୱାଲ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିହାର ବିଧାନସଭା ନିର୍ବାଚନ ସମେତ 8 ଉପନିର୍ବାଚନ ନିମନ୍ତେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଘୋଷଣା କଲେ ନିର୍ବାଚନ ଆୟୋଗ। ପିଏମ୍ ଗତିଶକ୍ତି ଯୋଜନାରେ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଛି 293 ଭିତ୍ତିଭୂମି ବିକାଶ ପ୍ରକଳ୍ପ। ନୂଆଦିଲ୍ଲୀରେ ଆଜି ବିଜେପି କାର୍ଯ୍ୟାଳୟ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନକୁ 5 ପରାସ୍ତ କରି ଭାରତ ଏସିଆ କପ୍ T20 କ୍ରିକେଟ୍ ଚମ୍ପିୟନ୍। ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।